ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ହେବ ଦ୍ୱିପାକ୍ଷିକ ଆଲୋଚନା। ଭାରତ ରୁଷ ସମ୍ପର୍କ କୌଣସି ଦେଶ ବିରୁଦ୍ଧରେ ଅଭିପ୍ରେତ ନୁହେଁ, କହିଲେ ରୁଷ ରାଷ୍ଟ୍ରପତି ପୁତିନ୍। ରିଜର୍ଭ ବ୍ୟାଙ୍କ ଆଜି ଘୋଷଣା କରିବ ଦ୍ୱିମାସିକ ମୁଦ୍ରାନୀତି। ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ନେଇ ବିଭାଗୀୟ ମନ୍ତ୍ରୀ ଓ ଡିଜିସିଏ ମଧ୍ୟରେ ଆଲୋଚନା, ଏବଂ ସାଗରବନ୍ଧୁ ଅଭିଯାନ ଅଧୀନରେ ଶ୍ରୀଲଙ୍କାକୁ 65 ଟନ୍ ବେଲି ବ୍ରିଜ୍ ଉପକରଣ ପଠାଇଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଏବଂ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକ ଉପରେ ସମୀକ୍ଷା କରିବେ। ଆଲୋଚନା କାଳରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ଅର୍ଥନୀତି, ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି ଏବଂ ଯୋଗାଯୋଗ କ୍ଷେତ୍ରର ଅନେକଗୁଡ଼ିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ରାଷ୍ଟ୍ରପତି ପୁତିନ୍ ଗତ ସନ୍ଧ୍ୟାରେ 23ତମ ଭାରତ ରୁଷ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ରୁଷ ରାଷ୍ଟ୍ରପତିଙ୍କୁ ଆଜି ସକାଳେ ରାଷ୍ଟ୍ରପତି ଭବନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ଶ୍ରୀ ପୁତିନ୍ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରିବେ। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରୁଷ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ସହ ତାଙ୍କ ସମ୍ମାନାର୍ଥେ ଏକ ନୈଶଭୋଜିର ଆୟୋଜନ କରିବେ। ଆମ ସମ୍ବାଦଦାତାଙ୍କ ସୂଚନା ଅନୁଯାୟୀ ଉଭୟ ଦେଶ ସେମାନଙ୍କ ରଣନୈତିକ ଭାଗିଦାରୀର 25 ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ 19 ଥର ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ଦେଶ ମଧ୍ୟରେ ଅନୁଷ୍ଠିତ ହେଉଥିବା ବାର୍ଷିକ ସମ୍ମିଳନୀକୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ବିବେଚନା କରାଯାଉଛି। ଗତବର୍ଷ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷ ପ୍ରଶାସନ ପକ୍ଷରୁ ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରାଯାଇଥିଲା। 2024-25 ଆର୍ଥିକ ବର୍ଷରେ ଉଭୟ ଦେଶ ମଧ୍ୟରେ $68 ବିଲିୟନ୍ ଅଧିକ ମୂଲ୍ୟର ବ୍ୟବସାୟ ହୋଇଥିଲା। ଉଭୟ ନେତା 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $100 ବିଲିୟନ୍ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି, ଭାରତ ରୁଷ ମଧ୍ୟରେ ସମ୍ପର୍କ କୌଣସି ଦେଶ ବିରୁଦ୍ଧରେ ଅଭିପ୍ରେତ ନୁହେଁ, ଏହା କେବଳ ଦୁଇ ଦେଶର ରାଷ୍ଟ୍ରୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ଲାଗି ଉଦ୍ଦିଷ୍ଟ। ରୁଷ ସହିତ ଭାରତର ଶକ୍ତି କ୍ଷେତ୍ରର ସମ୍ପର୍କ ଉପରେ ଶ୍ରୀ ପୁତିନ୍ କହିଛନ୍ତି, ମସ୍କୋ ସହ ଘନିଷ୍ଠ ସମ୍ପର୍କ ନେଇ ଆନ୍ତର୍ଜାତିକ ବଜାରରେ ନୂଆଦିଲ୍ଲୀର ଭୂମିକାକୁ ନାପସନ୍ଦ କରାଯାଉଛି ଏବଂ ରାଜନୈତିକ କାରଣରୁ ଭାରତର ପ୍ରଭାବକୁ ସୀମିତ କରିବାକୁ ଉଦ୍ୟମ କରାଯାଉଛି। ମସ୍କୋ ବିରୋଧରେ କେତେକ ପାଶ୍ଚାତ୍ୟ ଦେଶର ପ୍ରତିବନ୍ଧକ ସମ୍ପର୍କରେ ରୁଷ ରାଷ୍ଟ୍ରପତି କହିଛନ୍ତି, ନୂଆଦିଲ୍ଲୀ ସହିତ ତାଙ୍କ ଦେଶର ଶକ୍ତି ସହଯୋଗ ପ୍ରଭାବିତ ହୋଇନାହିଁ। ଦୁଇଦିନିଆ ଭାରତ ଗସ୍ତ ପୂର୍ବରୁ ଏକ ଟିଭି ଚ୍ୟାନେଲ ସହ କଥାବାର୍ତ୍ତା କରିବା ଅବସରରେ ଶ୍ରୀ ପୁତିନ୍ କହିଛନ୍ତି, ଭାରତ ରୁଷଠାରୁ ଅଶୋଧିତ ତୈଳ କିଣିବା ଉପରେ ପ୍ରତିବନ୍ଧକ ଗ୍ରହଣୀୟ ନୁହେଁ। ସେ କହିଛନ୍ତି, ଯଦି ଆମେରିକା ରୁଷଠାରୁ ଇନ୍ଧନ କିଣିବାର ଅଧିକାର ରଖେ, ସେ କ୍ଷେତ୍ରରେ ଭାରତକୁ କାହିଁକି ସମାନ ସୁବିଧା ସୁଯୋଗ ଦିଆଯିବ ନାହିଁ। ରୁଷ ରାଷ୍ଟ୍ରପତି କହିଛନ୍ତି, ଅନେକ ଦଶନ୍ଧି ପୂର୍ବରୁ ଭାରତକୁ ଯେଭଳି ବ୍ୟବହାର କରାଯାଉଥିଲା, ଏବେ ତାହା ହେବ ନାହିଁ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହଜରେ ଚାପର ବଶବର୍ତ୍ତୀ ହୁଅନ୍ତି ନାହିଁ ଏବଂ ଭାରତୀୟମାନେ ତାଙ୍କୁ ନେଇ ଗର୍ବ କରିବା ଉଚିତ। ସେ କହିଛନ୍ତି, ରୁଷ କେବଳ ଭାରତକୁ ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟା ବିକ୍ରୟ କରୁନାହିଁ, ବରଂ ଏ କ୍ଷେତ୍ରରେ ସହଯୋଗ ମଧ୍ୟ କରୁଛି। ରିଜର୍ଭ ବ୍ୟାଙ୍କ ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ। ଗତ ବୁଧବାରଠାରୁ ମୁଦ୍ରାନୀତି କମିଟି ମୁମ୍ବାଇରେ 3 ଦିନିଆ ଆଲୋଚନା ଆରମ୍ଭ କରିଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଆଜି ସକାଳେ କମିଟିର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବେ। ସୁଧହାରରେ 25 ବେସିସ୍ ପଏଣ୍ଟ ହ୍ରାସ ପାଇବାର ସମ୍ଭାବନା ରହିଛି। ମୁଦ୍ରାସ୍ଫୀତି ହ୍ରାସ ଏବଂ GDP ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ମୁଦ୍ରାନୀତି କମିଟି ଆଲୋଚନା କରିଛି। ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ଫେବୃଆରୀରୁ 3ଟି ପର୍ଯ୍ୟାୟରେ ସ୍ୱଳ୍ପକାଳୀନ ଋଣ ହାରକୁ 100 ବେସିସ୍ ପଏଣ୍ଟ ହ୍ରାସ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନଭେମ୍ବର ଶେଷ ଭାଗରୁ ଇଣ୍ଡିଗୋ ବିମାନର ଅନେକ ଉଡ଼ାଣ ବାଧାପ୍ରାପ୍ତ ହେଉଥିବାରୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଇଣ୍ଡିଗୋର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ସୂଚନା ଅନୁଯାୟୀ ଇଣ୍ଡିଗୋର 170ରୁ 200ଟି ପର୍ଯ୍ୟନ୍ତ ଉଡ଼ାଣ ବାତିଲ ହେବା ପରେ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଆଲୋଚନା କରାଯାଇଛି। ବୈଠକ ସମୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଇଣ୍ଡିଗୋର ବିମାନ ବାତିଲ ଘୋଷଣାକୁ ସମାଲୋଚନା କରି ଏହାର ପରିଚାଳନାଗତ ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି। ନୂଆ ନିୟାମକ ଆବଶ୍ୟକତାକୁ ପରିବର୍ତ୍ତନ କରିବାର ଏବଂ ସେଥିପାଇଁ ପ୍ରସ୍ତୁତି ସମୟ ଦିଆଯାଇଥିଲେ ମଧ୍ୟ ଏହି ଘଟଣାର ସମାଧାନ କରି ତୁରନ୍ତ ବିମାନ ଚଳାଚଳ ନିୟମିତ କରିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି କୌଣସି ପରିସ୍ଥିତିରେ ବିମାନ ଭଡ଼ା ବୃଦ୍ଧି କରାଯିବ ନାହିଁ। ଅନ୍ୟପକ୍ଷରେ ବିମାନ ଯାତ୍ରୀମାନଙ୍କୁ ବହୁ ପୂର୍ବରୁ ଉଡ଼ାଣ ବାତିଲ ସମ୍ପର୍କରେ ସୂଚନା ଦେବା ଏବଂ ସେମାନଙ୍କ ପାଇଁ ହୋଟେଲରେ ବ୍ୟବସ୍ଥା କରିବା ଲାଗି ମନ୍ତ୍ରୀ ଇଣ୍ଡିଗୋ ପରିଚାଳନା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଦେଇଥିବା ସୂଚନା ଅନୁଯାୟୀ ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ୍ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ନିର୍ଦ୍ଦେଶାଳୟ କହିଛି ଆବଶ୍ୟକ ପଡ଼ୁଥିବା ବିମାନ କର୍ମଚାରୀମାନଙ୍କୁ ସଠିକ୍ ଭାବେ ପରିଚାଳନା କରିବା କ୍ଷେତ୍ରରେ ତ୍ରୁଟି ଯୋଗୁଁ ଏଭଳି ଅସୁବିଧା ସୃଷ୍ଟି ହୋଇଛି। ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଆସନ୍ତା କିଛିଦିନ ପର୍ଯ୍ୟନ୍ତ ବିମାନ ଉଡ଼ାଣ ବାତିଲ ହେବାର ସମ୍ଭାବନା ରହିଛି, ତେବେ ଆସନ୍ତା 8 ତାରିଖରୁ ଏହି ଅସୁବିଧାର ସମାଧାନ ହେବ। ଇଣ୍ଡିଗୋ ପକ୍ଷରୁ ଆସନ୍ତା ବର୍ଷ ଫେବୃଆରୀ 10 ତାରିଖ ପର୍ଯ୍ୟନ୍ତ ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ୍ ବ୍ୟବସ୍ଥାରେ ରିହାତି ପ୍ରଦାନ କରିବାକୁ ଅନୁରୋଧ କରିଛି। ନିର୍ଦ୍ଦେଶାଳୟ ପକ୍ଷରୁ ଇଣ୍ଡିଗୋର ବର୍ତ୍ତମାନର କ୍ରିଉ କର୍ମଚାରୀଙ୍କ ସଂଖ୍ୟା ଏବଂ ଆବଶ୍ୟକ କର୍ମଚାରୀଙ୍କ ମଧ୍ୟରେ ବ୍ୟବଧାନ ନେଇ ସମୀକ୍ଷା କରିଛି ଏବଂ ଏହାର ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକୁ ପ୍ରମୁଖ ବିମାନବନ୍ଦରଗୁଡ଼ିକରେ ସ୍ଥିତି ଅନୁଧ୍ୟାନ କରିବା ଲାଗି କହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ 3-ଦିନିଆ ଗୁଜରାଟ ଗସ୍ତରେ ଯିବେ। ସେଠାରେ ଅହମ୍ମଦାବାଦ, ଗାନ୍ଧୀନଗର ଏବଂ ବନସ୍କଣ୍ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଶ୍ରୀ ଶାହା ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ପ୍ରଥମେ ସେ ଅହମ୍ମଦାବାଦର GMDC ପଡ଼ିଆରେ ସ୍ୱଦେଶ ଉତ୍ସବ ଉଦ୍ଘାଟନ କରିବା ପରେ ନାବାର୍ଡ IAMAI ସମ୍ମିଳନୀକୁ ସମ୍ବୋଧନ କରିବେ। ବାତ୍ୟା ପ୍ରଭାବିତ ଶ୍ରୀଲଙ୍କାରେ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର କରିବା ଲାଗି ଭାରତ ସାଗର ବନ୍ଧୁ ଅଭିଯାନ ଅଧୀନରେ 65 ଟନ୍ ବେଲିବ୍ରିଜ୍ ଉପକରଣ କଲମ୍ବୋକୁ ପଠାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ MI-17 V5 ହେଲିକପ୍ଟର ଦ୍ୱାରା 6 ଟନ୍ ରିଲିଫ୍ ସାମଗ୍ରୀ ଶ୍ରୀଲଙ୍କାକୁ ପଠାଯିବା ସହ 24 ଜଣଙ୍କୁ ଉଦ୍ଧାର କରାଯାଇଛି। ଭାରତୀୟ ସେନା ପକ୍ଷରୁ ଶ୍ରୀଲଙ୍କାରେ ମାନବିକତା ଦୃଷ୍ଟିକୋଣରୁ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି କୁହାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା NIA ଅବୈଧ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଚାଲାଣ ମାମଲାରେ 4 ଜଣଙ୍କୁ ଗିରଫ କରିଛି। NIA 22 ଦଳ 3 ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ଯାଞ୍ଚ କାର୍ଯ୍ୟ ଚଳାଇଛନ୍ତି। ବିହାରର ନାଳନ୍ଦା ଏବଂ ଶେଖପୁରା, ପାଟନାର 7 ସ୍ଥାନ, ଉତ୍ତରପ୍ରଦେଶର ଆଉରିଆ ଜିଲ୍ଲାର 13 ସ୍ଥାନ ଓ ହରିୟାଣା କୁରୁକ୍ଷେତ୍ରର 2 ସ୍ଥାନରେ ଖାନତଲାସୀ କାର୍ଯ୍ୟ ଚାଲିଛି। ଖାନତଲାସୀ ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସହ 1 କୋଟି ଟଙ୍କାରୁ ଅଧିକ ନଗଦ, ଅନେକ ଡିଜିଟାଲ ଓ ଇଲେକ୍ଟ୍ରୋନିକ୍ସ ଉପକରଣ ଜବତ କରାଯାଇଛି। ଏହି ଘଟଣାରେ NIA ପାଟନାରୁ ଶଶିପ୍ରକାଶ, ଶେଖପୁରାରୁ ରବିରଞ୍ଜନ ସିଂ ଏବଂ କୁରୁକ୍ଷେତ୍ରରୁ ବିଜୟ କାଲରା ଓ କୁଶ କାଲରାଙ୍କୁ ଗିରଫ କରିଛି। NIA ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଗୋଳାବାରୁଦ ହରିୟାଣାରେ, ଉତ୍ତରପ୍ରଦେଶ, ବିହାର ଏବଂ ଦେଶର ଅନ୍ୟାନ୍ୟ ସ୍ଥାନକୁ ପଠାଯାଉଥିଲା। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ NCB ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ CRPFର ମିଳିତ ଅଭିଯାନରେ ଆଇଜଲ ନିକଟରେ 5.9 କିଲୋଗ୍ରାମ ମେଥ ଜବତ କରାଯାଇଛି। ଏହି ଘଟଣାରେ ଏକ ନିଶାଦ୍ରବ୍ୟ କାରବାର ଗ୍ୟାଙ୍ଗର 8 ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ସିଣ୍ଡିକେଟ୍ ମୁଖ୍ୟ ଜବ୍ରୁଲ ହକ୍ ରହିଛି। ସେ ପୂର୍ବରୁ ନିଶାଦ୍ରବ୍ୟ ଚାଲାଣରେ ସାମିଲ ରହିଥିବା ବେଳେ ତା' ବିରୁଦ୍ଧରେ 3 ମାମଲା ରୁଜୁ ହୋଇଛି। ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ ଚମ୍ପାଇ ନିକଟରେ ଭାରତ ମିଆଁମାର ସୀମା ଦେଇ ନିଶାଦ୍ରବ୍ୟ ଚୋରାଚାଲାଣ କରାଯାଉଥିଲା ଏବଂ ବାଂଲାଦେଶକୁ ଚାଲାଣ ପାଇଁ ତ୍ରିପୁରାର ସୋନାମୁରାକୁ ତାହା ଅଣାଯାଉଥିଲା। ସୂଚନା ଅନୁଯାୟୀ ରାଜ୍ୟ କର୍ତ୍ତୃପକ୍ଷଙ୍କ ସହିତ ବାସ୍ତବ ସମୟରେ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ଏବଂ ଉତ୍ତମ ସମନ୍ୱୟ ପାଇଁ ଗୌହାଟୀଠାରେ NCBର ଏକ ନୂଆ ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଅରୁଣାଚଳ ପ୍ରଦେଶର ଇଟାନଗର, ପଶ୍ଚିମବଙ୍ଗର ସିଲିଗୁଡ଼ି ଏବଂ ତ୍ରିପୁରାର ଅଗଲତାରାରେ ନୂଆ ଜୋନାଲ ୟୁନିଟ୍ ଖୋଲାଯାଇଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ହେବ ଦ୍ୱିପାକ୍ଷିକ ଆଲୋଚନା। ଭାରତ ରୁଷ ସମ୍ପର୍କ କୌଣସି ଦେଶ ବିରୁଦ୍ଧରେ ଅଭିପ୍ରେତ ନୁହେଁ, କହିଲେ ରୁଷ ରାଷ୍ଟ୍ରପତି ପୁତିନ୍। ରିଜର୍ଭ ବ୍ୟାଙ୍କ ଆଜି ଘୋଷଣା କରିବ 2-ମାସିକ ମୁଦ୍ରାନୀତି। ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ନେଇ ବିଭାଗୀୟ ମନ୍ତ୍ରୀ ଓ DGCA ମଧ୍ୟରେ ଆଲୋଚନା ଏବଂ ସାଗରବନ୍ଧୁ ଅଭିଯାନ ଅଧୀନରେ ଶ୍ରୀଲଙ୍କାକୁ 65 ଟନ୍ ବେଲିବ୍ରିଜ୍ ଉପକରଣ ପଠାଇଲା ଭାରତ। ସମ୍ବାଦ ଶେଷ ହେଲା।